भगवती वासुदेवाय ॐ नमो भगवती वासुदेवाय ॐ नमो भगवती वासुदेवाय
श्रीमद्भागवत
9th canto
Chapter 20,
Text 1. Sri Bhadrayani Jatra jato sivarato Jatra rajarsayo vansyam Brahma vansyascha jagire Sri Sukadeva Goswami kahuchanti, he Maharaj Parikshit, Bharata Vansaja Maharaj Parikshit, mu bartaman puru vansar varnana karibi, jeo vansar tume janma heitala, ebam jeo thare madhya aneka rajasi abhirbhuta heitale, ebam jeo thare madhya anek brahmana madhya, many dynasties of brahmana began, anek brahmana vansa jatala, ela shlokar artha, amar paramaradhyatama gurudev, Sri Sri Madhesi Bhaktivedanta Swami, Prabhupada Ji Maharaj, jaha koichanti, taro Odiya anuvad pahauchi. Anek aitihasika udaharan ba tathya achi. Jouthare ame dekhibaku paiba, je from Khetriya janma Brahmana jabindhan, Khetriya manatar Brahmana janma heichanti. Ebong Brahmana manatar madhya Khetriya janma heichanti. Ee tathya dekhibaku paiba. Srimad Bhagavad Gita, चतुर्थ त्रयोदश श्लोक रे भगवान कहिछन्ति चातुर्वर्ण मया सृष्टो गुण कर्म विभाग स भूत प्रकृतिर त्रिगुण अनुजाई जो गुणर प्रभाव जो ठारे जो व्यक्ति ठारे जे परिहार अछि से अनुजाई से कर्म करे वर्क अस्क्राइब टू देम तदनुजाय कर्म परिवार अधिकार तंग रहछि दि फोर डिविजन्स ह्यूमन सोसाइटी क्रिएटेड बाय मी भगवान कहिछन्ति तारी Varna Ashram Vibhag Modara Sustaichi. Therefore, regardless of the family in which one takes birth, when one is qualified with the symptoms of a particular section, is to be described accordingly. Sedipai, Jo Vansare, Jo Jatrejan Janmahuna, Kanki Chatriki Jayasana, Jodi, Se, Konsi Nidhisto, Bonnoro, Guno, Bajugyata, Hasal Kole, ତାହାକୁ ସେଇ ବର୍ଣ୍ଣର ବୋଲି ବୁଝିବାକୁ ପଡ଼ିବ ବା ବର୍ଣ୍ଣନା କରାଯାଏ ଜଲ ଲକ୍ଷଣ ପ୍ରୋକ୍ତମ୍ ଏ ଶବ୍ଦସ୍କନ୍ଧ ଭାରତରେ ଶ୍ଳୋକ ଅଛି ଯସ୍ୟ ଜଲ ଲକ୍ଷଣ ପ୍ରୋକ୍ତମ୍ ପୁଂସ ବର୍ଣ୍ଣା ବିବଞ୍ଜକ ଯଦନ୍ୟତ୍ରାପି ଦୃଶ୍ୟ ତତ୍ତ୍ୱନୈବ ବିନିର୍ଦ୍ଦିଶେତ୍ ଏ ଶବ୍ଦସ୍କନ୍ଧ ଭାରତରେ ନାଦ ମୁନିଙ୍କର ଏ କଥା ଅଛି ୱାନ୍ସ ପ୍ଲେସ୍ ଇନ୍ ଦି ବର୍ଣ୍ଣ ଡିଭିଜନ୍ସ ଅଫ୍ ସୋସାଇଟି ଡିଟରମିନ୍ ଏକର୍ଡିଂ ଟୁ ୱାନ୍ ସିମ୍ପଟମ୍ସ ଅର୍ କ୍ୱାଲିଟିଜ୍ ସମାଜରେ କିଏ କେଉଁ ବର୍ଣ୍ଣର ତାହା କିପରି ନିର୍ଦ୍ଧାରିତ ହେବ ତାହା ଗୁଣ ଆଉ କର୍ମ ଅନୁଯାୟୀ ହୁଏ ଜନ୍ମ ଅନୁଯାୟୀ ହୁଏ ନା ଦିସ୍ ଇଜ୍ ମେଣ୍ଟେଣ୍ଡ ଏଭ୍ରିୱେର୍ ଇନ୍ ଶାସ୍ତ୍ର ଏ ଶାସ୍ତ୍ରରେ ସର୍ବତ୍ର ଏଇ ତ ଏଇ ନୀତିକୁ ନିର୍ଦ୍ଧାରିତ କରାହେଇଛି ବାର୍ଥ ଇଜ୍ ସେକେଣ୍ଡାରୀ କନ୍ସିଡରେସନ୍ ଦି ଫାର୍ଷ୍ଟ କନ୍ସିଡରେସନ୍ ଇଜ୍ ୱାନ୍ସ କ୍ୱାଲିଟିଜ୍ ଆଣ୍ଡ ଆକ୍ଟିଭିଟିଜ୍ ଜନ୍ମ ହେଉଛି ଗୌଣ ମୁଖ୍ୟ ହେଉଛି ମୁଖ୍ୟ ବିଚାର ଆସିବ ଗୁଣ ଆଉ କର୍ମ ଅନୁଯାୟୀ ସେ ଅନୁଯାୟୀ ନିର୍ଣ୍ଣୟ କରାଯିବ ଜଣେ ବ୍ରାହ୍ମଣ କି କ୍ଷତ୍ରିୟ କି ବୈଶ୍ୟ କି ଶୂଦ୍ର ଏ ହେଉଛି ଏ ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟତମ ଗୁରୁଦେବ ଶ୍ରୀ ଶ୍ରୀମଦ ଏ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ରୂପାଜୀ ମହାରାଜଙ୍କର ଭାଷ୍ୟ ଶ୍ଳୋକରେ କୁହାଗଲା ସୁଖଦେବ ଗୋସ୍ୱାମୀ କହୁଛନ୍ତି ଗୁରୁ ବଂଶର ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି କହୁଛନ୍ତି ଏଇ ବଂଶରେ ଆମେ ଦେଖିବା ଅନେକ ରାଜସ୍ୱୀ ଜନ୍ମ ହେଇଥିଲେ ଏବଂ ରାଜବଂଶରୁ ମଧ୍ୟ ବ୍ରାହ୍ମଣ ଜନ୍ମ ହୋଇଛନ୍ତି, ମେନି ଡାଇନାଷ୍ଟ ବ୍ରାହ୍ମଣ ବିଜ୍ଞାନ ସେ ବଂଶ ମଧ୍ୟ ବ୍ରାହ୍ମଣ ବଂଶ ଆରମ୍ଭ ହୋଇଛି। ଏହା ଉପରେ ଭାଷ୍ୟ ଦେଇ କୁହାହେଉଛି ଯେ ବହୁତ ଐତିହାସିକ ତଥ୍ୟ ଅଛି, ଯେଉଁଠିକି କ୍ଷତ୍ରିୟମାନଙ୍କଠାରୁ ମାନେ ବ୍ରାହ୍ମଣ ଜନ୍ମ ହୋଇଛନ୍ତି, ବ୍ରାହ୍ମଣମାନଙ୍କଠାରୁ ମାନେ କ୍ଷତ୍ରିୟ ଜନ୍ମ ହୋଇଛନ୍ତି ଏଇଟା। ତେଣୁ ଜନ୍ମଟା ପ୍ରଥମ ବିଚାର ନୁହେଁ ବା ମୁଖ୍ୟ ବିଚାର ନୁହେଁ ଜଣଙ୍କର ବର୍ଣ୍ଣ ନିର୍ଣ୍ଣୟରେ, ମୁଖ୍ୟ ବିଚାର ହେଉଛି ଗୁଣକର୍ମ। ସେ କେଉଁ କେଉଁ ବର୍ଣ୍ଣର ଗୁଣ ବା ଯୋଗ୍ୟତା ହାସଲ କରିଛି ଆଉ କଦମ ଯାଇ କର୍ମ କରୁଛି, ସେ ଅନୁଯାୟୀ ତାର ବର୍ଣ୍ଣ ନିର୍ଣ୍ଣୟ କରାଯାଏ। ଯଶ୍ୟ ଜଲକ୍ଷଣ ପ୍ରୋକ୍ତମ ପୁଂସ ବର୍ଣ୍ଣା ବିଭଞ୍ଜକ ଯଦନ୍ୟତ୍ରା ପିଦୃଶ୍ୟେ ତତ୍ର ଥେ ନେଇବ ନିର୍ବିନିଦେଶ। ସପ୍ତସ୍କନ୍ଧ ଭାଗବତରେ ନାରଦମୁନିଙ୍କର ଏ କଥା ଅଛି, ଯେଉଁ ପୁରୁଷର ବର୍ଣ୍ଣ ପ୍ରକାଶକ ଯେଉଁ ଲକ୍ଷଣ ଉକ୍ତ ହେଲା, ଯଦି ଅନ୍ୟ ବର୍ଣ୍ଣରେ ମଧ୍ୟ ତାହା ଦୃଷ୍ଟ ହଏ ତେବେ ତାହାର ବର୍ଣ୍ଣ ମଧ୍ୟ ସେହି ଲକ୍ଷଣ ଦ୍ୱାରା ବିନିର୍ଦ୍ଦିଷ୍ଟ ହେବ। ଏ ନାରଦମୁନିଙ୍କର କଥା ସପ୍ତସ୍କନ୍ଧ ଭାଗବତରେ ମଧ୍ୟ ଅଛି। ଗୀତାରେ ଭଗବାନ କୃଷ୍ଣ କହିଲେ ଚାତୁର୍ବର୍ଣ୍ଣମୟା ସୃଷ୍ଟ ଗୁଣକର୍ମ ବିଭାଗ ସହ, ବର୍ଣ୍ଣାଶ୍ରମ ବିଭାଗଟା ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି, ଗୁଣ ଆଉ କର୍ମ ଅନୁଯାୟୀ ଧୂତ ପ୍ରକୃତିର ଯେଉଁ ଗୁଣ ପ୍ରାବଲ୍ୟ ବା ଅଧିକ ପ୍ରଭାବ ଯେଉଁ ବ୍ୟକ୍ତିଙ୍କଠାରେ ଥାଏ ସେଇ ଅନୁଯାୟୀ ସେ କର୍ମ କରିବେ। ସତ୍ୱଗୁଣର ପ୍ରାବଲ୍ୟ ଯଦି ଥିବ ସେ ନିଶ୍ଚିତ ଭାବରେ ବ୍ରାହ୍ମଣ କର୍ମ କରିବେ, ରଜଗୁଣର ପ୍ରାବଲ୍ୟ ଅଛି ତ ନିଶ୍ଚିତ ଭାବରେ କ୍ଷତ୍ରିୟ କର୍ମ କରିବେ, ସେ ରଜ ତମଗୁଣର ମିଶ୍ରଣ ଅଛି ତ ନିଶ୍ଚିତ ଭାବରେ ବୈଶ୍ୟ କର୍ମ କରିବେ, ତମଗୁଣର ପ୍ରାବଲ୍ୟ ଅଛି ତ ଶୂଦ୍ର କର୍ମ କରିବେ। ଏଇ ଗୁଣ ଅନୁଯାୟୀ କି କର୍ମଟା ହଏ, ଗୁଣକର୍ମ ବିଭାଗ ସହ ଜନ୍ମ ଅନୁଯାୟୀ ତାହା ବିନିତ ହୁଏ ନା। ଦୁଇ ପ୍ରକାର ବର୍ଣ୍ଣାଶ୍ରମ ଧର୍ମ, ଗୋଟେ ହେଉଛି ଦୈବ ବର୍ଣ୍ଣାଶ୍ରମ ଆଉ ଗୋଟେ ଆସୁର ବର୍ଣ୍ଣାଶ୍ରମ ଧର୍ମ। ବର୍ତ୍ତମାନ କଳିଯୁଗରେ ଆସୁର ବର୍ଣ୍ଣାଶ୍ରମ ଧର୍ମ ଚାଲିଛି, ଦୈବ ବର୍ଣ୍ଣାଶ୍ରମ ଧର୍ମ ବିପର୍ଯ୍ୟସ୍ତ ହୋଇଯାଇଛି। ବିଷ୍ଣୁ ପୁରାଣ ପଦ୍ମ ପୁରାଣରେ କୁହାଯାଇଛି ବର୍ଣ୍ଣାଶ୍ରମାଚାରବତା ପୁରୁଷେଣ ପରପୁମାନ ବିଷ୍ଣୁ ରାରାଧ୍ୟ ପନ୍ଥା ନାନ୍ୟ ତତ୍ତୋଷ କାରଣମ୍। ପରମେଶ୍ୱର ବିଷ୍ଣୁ ବର୍ଣ୍ଣଧର୍ମ ଆଶ୍ରମ ଧର୍ମ ଆଚାରଯୁକ୍ତ ପୁରୁଷ କର୍ତ୍ତୃକ ଆରାଧିତ ହୁଅନ୍ତି, ବର୍ଣ୍ଣାଶ୍ରମାଚାର ବ୍ୟତୀତ ତାହାଙ୍କୁ ସନ୍ତୁଷ୍ଟ କରିବାର ଅନ୍ୟ କୌଣସି କାରଣ ନାହିଁ। କିନ୍ତୁ କଳିଯୁଗରେ ତାହା ହେଉନି, କଳିଯୁଗରେ ଆସୁର ବର୍ଣ୍ଣାଶ୍ରମ ଅର୍ଥାତ୍ ଏଇଟା ତ ଯାହା କହନ୍ତି ସାଇଣ୍ଟିଫିକ୍ ଡିଭିଜନ୍ ବୈଜ୍ଞାନିକ ବିଭାଗ ଇଏ, ସେଥିପାଇଁ ଭଗବାନଙ୍କର ଆଦେଶ ଏଇଟା ଚାତୁର୍ବର୍ଣ୍ଣମୟା ସୃଷ୍ଟ ଗୁଣର ପ୍ରାବଲ୍ୟ ଅନୁଯାୟୀ ସ୍ୱାଭାବିକ ଭାବେ କର୍ମ କରିବ, ଏ ସମାଜରେ ନିଶ୍ଚୟ ରହିବ, ଏଗୁଡ଼ାକ ତାକୁ ଉଡ଼େଇ ଦେଇପାରିବେ ନାହିଁ। ତେବେ ଆମର ଦୈବ ବର୍ଣ୍ଣାଶ୍ରମ ଧର୍ମର କଥା ଶାସ୍ତ୍ରୀ କୁହାଉଛି, ଯେତେବେଳେ ଯେଉଁ କର୍ମ କଲା ସେ ଗୁଣର ପ୍ରାବଲ୍ୟ ଅନୁଯାୟୀ ବ୍ରାହ୍ମଣ କର୍ମ କରିବା, କ୍ଷତ୍ରିୟ କର୍ମ କରିବା, ବୈଶ୍ୟ କର୍ମ କରିବା, ଶୂଦ୍ର କର୍ମ କରିବା, କର୍ମର ଫଳ ଯେତେବେଳେ ଭଗବାନ ବିଷ୍ଣୁଙ୍କର ସନ୍ତୋଷ ବିଧାନ, ହରିଙ୍କର ସନ୍ତୋଷ ବିଧାନ, ହରିତୋଷଣ ପାଇଁ ସେ ଫଳ ଅର୍ପିତ ହଏ, ତାହେଲେ ତାହା ହଏ ଦୈବ ବର୍ଣ୍ଣାଶ୍ରମ ଧର୍ମ। ସେ ହରିତୋଷଣ ପାଇଁ ଅର୍ପିତ ନହେଲେ ଯଦି ନିଜର ଇନ୍ଦ୍ରପ୍ରୀତି ନିଜର ଉପଭୋଗ ସୁଖ ସମ୍ପାଦନାର୍ଥେ ବିନିଯୋଗ କରାଯାଏ ତାହେଲେ ତା ଆସୁର ବର୍ଣ୍ଣାଶ୍ରମ ହଏ। ଏଇ ଆସୁର ବର୍ଣ୍ଣାଶ୍ରମ କଳିଯୁଗରେ ଚାଲିଛି। ଗୁଣକର୍ମାଂଶରେ ବର୍ଣ୍ଣ ବିଭାଗ ଭଗବାନଙ୍କ ବିପରୀତ, ଭାଗବତରେ ମଧ୍ୟ ପ୍ରମାଣ ଦିଆହେଇଛି, ଗୀତାରେ ଭଗବାନ କହିଲେ ଭାଗବତରେ ମଧ୍ୟ ପ୍ରମାଣ ଦିଆହେଇଛି, ଏକାଦଶ ସ୍କନ୍ଧ ଭାଗବତରେ ଅଛି ମୁଖ ବାହୁ ରୂପାଦେଭ୍ୟ ପୁରୁଷ ଶ୍ୟାଗ୍ର ଶ୍ରମୀ ସହ ଚତ୍ୱାର ଯଜ୍ଞରେ ବର୍ଣ୍ଣା ଗୁଣେ ବିପ୍ରାଦୟ ପୃଥକ ଜୟେଷାଂ ପୁରୁଷଂ ସାକ୍ଷାତ୍ ପ୍ରଭବ ମିଶ୍ୱରମ ନ ଭଜନ୍ତି ଅବଦାନନ୍ତି ସ୍ଥାନ ଭ୍ରଷ୍ଟା ପଦନ୍ତି ଅର୍ଥ। ବିରାଟ ପୁରୁଷଙ୍କର ମୁଖ ବାହୁରୁ ପଦରୁ ସତ୍ୱାଦି ଗୁଣ ବ୍ରହ୍ମଚର୍ଯ୍ୟ ଆଦି ଚାରି ଆଶ୍ରମ ସହିତ ଯଥାକ୍ରମେ ବ୍ରାହ୍ମଣ ଆଦି ଚାରିବର୍ଣ୍ଣ ଉତ୍ପନ୍ନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଯେଉଁମାନେ ସାକ୍ଷାତ ନିଜ ପିତା ଈଶ୍ୱରଙ୍କୁ ଭଜନ କରନ୍ତି ନା ପରନ୍ତୁ ଅବଜ୍ଞା କରନ୍ତି ସେମାନଙ୍କର ସ୍ଥାନ ଭ୍ରଷ୍ଟ ଏ ଅଧୋପତିତ ହୁଅନ୍ତି। ଚୈତନ୍ୟ ଚରିତାମୃତରେ କୁହାଯାଇଛି ଚାରି ବର୍ଣ୍ଣାଶ୍ରମୀ ଯଦି କୃଷ୍ଣ ନାହିଁ ଭଜେ পালন করুছি কড়াকড়ি ভাবে, কিন্তু হরিভজন করুনি, কৃষ্ণ ভজন করুনি, তাহলে স্বকর্ম করিতেও সে রৌরই পড়ি মাঝে, তার কর্ম কলে সুদ্ধা সে রৌরব নর্ক বুঝিব। হরিভজন হচ্ছে সমস্ত পক্ষে একমাত্র উদ্দিষ্ট হয়েছে, একমাত্র কর্তব্য। সেপাই এই যে বর্ণাশ্রম ধর্ম একু গৌণ ভক্তির পথ, গৌণ ভক্তির পথ বলে কুযাই ভক্তিবিনোদ ঠাকুর হরিনাম চিন্তামণি তাহা প্রকাশ করছেন গৌণ ভক্তির পথ। দয়ার সাগর তুমি জীবে ঈশ্বর, রাখি লোক গৌণ ভক্তি পথ এক রাখি লোক ভগবান কৃপা পর সহি কর্মী জ্ঞানী বহির্মুখঙ্গর উদ্ধার নিমিত্ত গৌণ ভক্তি পথ দিয়েছি, তা হচ্ছে বর্ণাশ্রম ধর্ম। এই গৌণ ভক্তি পথ মুখ্য ভক্তি পথ নুহে, গৌণর মুখ্য আড়ক যাওয়া হব। বর্ণাশ্রম তার অনুষ্ঠান দ্বারা হরিতোষণ ব্রত কর্মমার্গীয় গৌণী গৌণ ভক্ত ভক্তি পথ। এ হচ্ছে শাস্ত্রে গীতা ও ভাগবতরে এই কথা কুযাইছে। মুখ্য পথ হচ্ছে শুদ্ধ ভক্তি আচরণ করিবা। জীবর স্বরূপ হয় কৃষ্ণ নিত্য দাস, তার স্বরূপ হচ্ছে জীবর কৃষ্ণঙ্কর নিত্য দাস, তেমনি কৃষ্ণঙ্কর প্রীতি পর আসিবা নিযুক্ত হওয়া। কৃষ্ণঙ্কর আনন্দ, কৃষ্ণঙ্কর সুখ, কৃষ্ণঙ্কর উপভোগর চিন্তা কেবল করা পড়ব। নিজ সুখ, নিজ আনন্দ, নিজ উপভোগর চিন্তা করা পড়ব না। এ হচ্ছে শাস্ত্র সিদ্ধান্ত শাস্ত্রে দিয়া যাইছে। কৃষ্ণ হচ্ছেন উপভোগকারী, জীব উপভোগকারী নুহে, জীব উপভোগকারী হয়ে পারিব না। জীব উপভোগ্য, জীব কৃষ্ণকে উপভোগ দেব, কৃষ্ণকে উপভোগ দেই পারিলে, তাঙ্কর আনন্দ বিধান করিপারিলে, তাঙ্কর সুখ বিধান করিপারিলে, জীবকু আনন্দ বা সুখ কিছু মিলিব, নচেত মিলিব না। নিজ সুখ নিজ আনন্দ পাই নিযুক্ত ব্যস্ত হলে তাহা ক্ষণিক সুখ, চপল সুখ, অতি স্বল্প কাল পাই, আও পরিণতি হচ্ছে অনন্ত দুঃখ। কিন্তু নিত্য কৃষ্ণ সুখ চিন্তার নিমগ্ন রহিলে আনুযায়ী কর্ম কলে যে কৃষ্ণকর বিধান হব, তাহলে যাহা কহতি কনস্ট্যান্ট বরাবর সুখ আনন্দ পাইব, বরাবর সুখ আনন্দ পাইব। সে হচ্ছে গেলা স্বসুখ বাসনা কপটতা। বন্যাশ্রম ধর্ম ব্যবস্থা স্বসুখ বাসনা চরিতার্থ করিবা নুহে। বন্যাশ্রম ধর্ম চরম ফল হচ্ছে হরিতোষণ। ভগবান বন্যাশ্রম ধর্ম সৃষ্টি করছেন, চাষবন্য মায়া সৃষ্ট গুণকর্ম বিভাগ স, কিন্তু এ হচ্ছে মায়ার গুণজাত ধর্ম, ত্রিগুণ ভূত প্রকৃতির ত্রিগুণর গুণজাত ধর্ম এটা। সুতরাং আত্মার ধর্ম নুহে, গুণজাত হলে সুদ্ধা যেহেতু ভগবান সৃষ্টি করছেন, সেহেতু বন্যাশ্রম ধর্ম ভগবানকর আজ্ঞা, এ পালন কলে হরিঙ্কর সন্তোষ বিধান হব। ସନ୍ତୁଷ୍ଟିର ପରିବର୍ତ୍ତେ ଯଦି ଗୁଣରା ଧର୍ମ ଅର୍ଥ କାମ ମୁଖ୍ୟ ବାସନା ନଥାଏ ତାହେଲେ ଗୋଟିଏ ନିର୍ଗୁଣ ଫଳ ମିଳେ, ତାହା ହେଉଛି ହରି କଥାରେ ରୁଚି। ବର୍ଣ୍ଣାଶ୍ରମ ଧର୍ମ ଅନୁଷ୍ଠାନରେ ଯେକୌଣସି ପ୍ରକାର ଫଳ ବାସନା ନ ରହିଲେ ଚିତ୍ତ ନିର୍ମଳ ହେବ, ଆଉ ନିର୍ମଳ ଚିତ୍ତରେ ତତ୍ତ୍ୱ ଜିଜ୍ଞାସାର ଉଦୟ ହେବ। ତତ୍ପରେ ଜିଜ୍ଞାସୁ ହେଇ ତତ୍ତ୍ୱଜ୍ଞ ସାଧୁଙ୍କ ନିକଟରୁ ଗଲେ ପରମ ତତ୍ତ୍ୱ ହରିଙ୍କ କଥାରେ ରୁଚି ହେବ। ତତ୍ତ୍ୱ ଜିଜ୍ଞାସାର ଜିଜ୍ଞାସା ଆତ୍ମା ସମ୍ବନ୍ଧୀୟ, ଦେହ ବା ମନର ସମ୍ବନ୍ଧୀୟ ଜିଜ୍ଞାସା ନୁହେଁ। ସୁତରାଂ ଯାହାଙ୍କର ତତ୍ତ୍ୱ ଜିଜ୍ଞାସାର ଉଦୟ ହେଇଛି ତାହାଙ୍କର ଆତ୍ମାର ଆତ୍ମା ହରିଙ୍କ ଠାରେ ହରି କଥାରେ ରୁଚି ହେବ। ଯାହାଙ୍କର ତତ୍ତ୍ୱ ଜିଜ୍ଞାସାର ଉଦୟ ହେଇଛି ସେ କ୍ଷୁଧାର୍ଥ ଅର୍ଥାତ୍ ତାଙ୍କର ଆତ୍ମାର କ୍ଷୁଧା ଜାତ ହେଇଛି, ଆତ୍ମାର କ୍ଷୁଧା ଯାହାଙ୍କର ହେଇଛି ତାହାଙ୍କର ଏକମାତ୍ର ଉପଜୀବ୍ୟ ହେଉଛି ହରିକଥା। ସୁତରାଂ ବର୍ଣ୍ଣାଶ୍ରମ ଧର୍ମ ଅନୁଷ୍ଠାନ ଦ୍ୱାରା ଯେ ହରିକୁ ସନ୍ତୁଷ୍ଟ କରିପାରିଛନ୍ତି ତାହାଙ୍କର ହିଁ ହରିକଥାରେ ରୁଚି ଲାଭ ହଏ। ଧର୍ମ ସୁନିଶ୍ଚିତ ପୁରୁଷାଂ ବିଶ୍ୱ ସେ ନଦା ସୁଜ ନୋତ୍ପାଦେ ଯଦି ରଚିଂ ଶ୍ରମୟ ହି କେବଳମ୍, ଭାରତ ପ୍ରଥମ ସ୍କନ୍ଦରେ କୁହାଇଛି। ଯେତେବେଳେ ମାନବମାନଙ୍କର ବର୍ଣ୍ଣାଶ୍ରମ ପାଳନ ରୂପ ସ୍ୱଧର୍ମ ଅନୁଷ୍ଠିତ ହେଇ ସୁଦ୍ଧା ଭଗବାନ ଓ ଭାଗବତ ମହିମା ଶ୍ରବଣ କୀର୍ତ୍ତନରେ ଆସକ୍ତି ରୂପା ରୁଚିର ଉଦୟ ନ ହଏ ସେତେବେଳେ ବୃଥାଶ୍ରମ ହେଲା। ହରିକଥାରେ ରୁଚି ହିଁ ଜୀବର ପ୍ରୟୋଜନ, ହରିକଥାରେ ରୁଚି ହେଲେ ଆଉ ବର୍ଣ୍ଣାଶ୍ରମ ଧର୍ମ ଅନୁଷ୍ଠାନ କରିବାକୁ ହଏ ନା। ଯେଉଁ ଧର୍ମମାନଙ୍କୁ କୃଷ୍ଣ ଦାସତ୍ୱରେ ସ୍ଥିର କରାଇପାରେ ତାହା ହିଁ ଜୀବର ଶ୍ରେଷ୍ଠ ଧର୍ମ। ସୁତରାଂ ଧର୍ମ ଅର୍ଥ କାମ ମୁଖ୍ୟର ଉପଦେଶ ନ ଦେଇ ହରି ପ୍ରସଙ୍ଗ ଦେଇ ଜୀବକୁ ଭଗବତ ଉନ୍ମୁଖ କରିପାରିଲେ ଜୀବର ଆତ୍ୟନ୍ତିକ ମଙ୍ଗଳ ଲାଭ ହଏ। ଧର୍ମ ଅର୍ଥ କାମ ମୁଖ୍ୟ ରୂପ ଜ୍ଞାନ ଅନ୍ଧକାରରେ ଜୀବ ନିଜ ସ୍ୱରୂପ ଦେଖିବାକୁ ପାଏ ନା, ଜୀବ ନିତ୍ୟପ୍ରିୟ ହରିଙ୍କୁ ଦେଖିବାକୁ ପାଏ ନାହିଁ ବୋଲି ସେଥିରେ ଆତ୍ମାର ସୁପ୍ରସନ୍ନତା ହୁଏ ନା। ବର୍ଣ୍ଣାଶ୍ରମ ଧର୍ମ ଅନ୍ତର୍ଗତ ପ୍ରବୃତ୍ତି ମାର୍ଗ ଅର୍ଥାତ୍ ବିଷଭୋଗ ନିବୃତ୍ତି ମାର୍ଗ ମୁକ୍ତି ଦୁଇଟା ଅଜ୍ଞାନରୁ ଜାତ, ଏ କଥା ଶାସ୍ତ୍ରରେ କୁହାଇଛି। ଅଜ୍ଞାନ ସଂଜ୍ଞ ଭବବନ୍ଧ ମୁଖ୍ୟ, ତତ୍ତ୍ୱ ବିଚାର କଲେ ଦେଖାଯିବ ଜୀବର ସ୍ୱରୂପରେ ବଦ୍ଧ ବା ମୁଖ୍ୟ କୌଣସିଟା ନାହିଁ, କାରଣ ଜୀବର ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ। ଯେପରି ସୂର୍ଯ୍ୟ ଲୋକରେ ଉଦୟ ଅସ୍ତ ନାହିଁ, ସୂର୍ଯ୍ୟ ଲୋକରେ ଯେଉଁମାନେ ଅଛନ୍ତି ସେମାନେ ସୂର୍ଯ୍ୟଙ୍କର ଉଦୟ ଦେଖନ୍ତି ନାହିଁ ବା ଅସ୍ତ ଦେଖନ୍ତି ନାହିଁ, ସୂର୍ଯ୍ୟ ଲୋକରୁ ଯେଉଁମାନେ ଦୂରରେ ଅଛନ୍ତି ଏ ପୃଥିବୀରେ ଅବସ୍ଥାନ କରନ୍ତି ସେଇମାନେ ସୂର୍ଯ୍ୟଙ୍କର ଉଦୟ ଅସ୍ତ ଦେଖନ୍ତି, କିନ୍ତୁ ସୂର୍ଯ୍ୟ ଉଦୟ ଅସ୍ତ ହୁଅନ୍ତି ନାହିଁ, ସବୁ ସମୟରେ ସୂର୍ଯ୍ୟ ଆଲୋକ ପ୍ରଦାନ କରୁଛନ୍ତି ସୂର୍ଯ୍ୟାଲୋକରେ, ସୂର୍ଯ୍ୟାଲୋକରେ ସନ୍ ପ୍ଲାନେଟ୍ ଯାହାକୁ ଇଂରେଜୀରେ କହୁଛନ୍ତି। ସେହି ପ୍ରକାରେ ଜୀବର ସ୍ୱରୂପ ନିତ୍ୟ କୃଷ୍ଣ ଦାସ, ଯେଉଁ ଜୀବ ନିତ୍ୟ କୃଷ୍ଣ ଦାସଙ୍କ ଧର୍ମରେ ସ୍ଥିତ ହେଇଛି ସେ ନିଜକୁ କେବେ ହେଲେ ବଦ୍ଧ ବା ମୁକ୍ତ ମନେ କରେ ନା। ସେ ସ୍ୱର୍ଗରେ ଥାଉ ନର୍କରେ ଥାଉ ମୁକ୍ତ ଲୋକରେ ଥାଉ ବା ଯେକୌଣସି ସ୍ଥାନରେ ଥାଉ, ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି ସେ ସ୍ୱଭାବସ୍ଥା ନିଜକୁ କୃଷ୍ଣ ଦାସ ରୂପେ ଦେଖନ୍ତି, ଆଉ କୃଷ୍ଣ ଦାସ ରୂପେ ସ୍ଥିର ହେଇ ଅଧିଷ୍ଠିତ ହେଇକିରି କୃଷ୍ଣଙ୍କ ପ୍ରୀତିପରା ସେବା ନିଯୁକ୍ତ ଥାଆନ୍ତି। କୃଷ୍ଣ ଦାସ ଧର୍ମରୁ ତାଙ୍କର ବିଚ୍ୟୁତି ଘଟେ ନା, ସେ କେବେ ହେଲେ ନିଜକୁ ବଦ୍ଧ ବା ମୁକ୍ତ ମନେ କରନ୍ତି ନା। ତେଣୁ ଅନ୍ତିମ ଲକ୍ଷ୍ୟ ହେଉଛି ଏଇ ନିତ୍ୟ ଧର୍ମ କୃଷ୍ଣ ଦାସତ୍ୱ ଧର୍ମ, ଯାହାକୁ ପରମ ଧର୍ମ ବୋଲି କହୁଛନ୍ତି, ଭାବ ଧର୍ମ ବୋଲି କହୁଛନ୍ତି, ସେଇ ଧର୍ମରେ ଆମେ ସ୍ଥିତ ହେବା। ଏଥିପାଇଁ ଗୀତାର ଅନ୍ତିମ ଉପଦେଶ ଭଗବାନ କୃଷ୍ଣ ଦେଲେ, ସର୍ବଧର୍ମାନ ପରିତ୍ୟଜ୍ୟ ମାମେ କୌ ଶରଣ ବ୍ରଜ, ସବୁପ୍ରକାର ଧର୍ମ ତ୍ୟାଗ କରି ମୋର ଶରଣରେ ଆସ। ତାର ଏ ସବୁ ପ୍ରକାର ଧର୍ମ ଭିତରେ ତା ଭିତରେ ଚାଲିଗଲା ଏଇ ତୁମର ବର୍ଣ୍ଣାଶ୍ରମ ଧର୍ମ ମଧ୍ୟ କହିଥିଲେ ଧର୍ମ ଚାଲିଲା। ଏଇଟା ଶେଷ କଥା ହେଉଛି କୃଷ୍ଣଙ୍କର ଦାସତ୍ୱ ସ୍ଥିର ହେବା, କୃଷ୍ଣ ଚରଣରେ ସମ୍ପୂର୍ଣ୍ଣ ରୂପେ ପ୍ରପନ୍ନ ହେଇ କୃଷ୍ଣଙ୍କର ପ୍ରୀତିପରା ସେବା ନିଯୁକ୍ତ ହେବା। ଏ ହେଉଛି ଆମର ଜୀବନ ଲକ୍ଷ୍ୟ, ଅନ୍ତିମ ଲକ୍ଷ୍ୟ। ଆଉ ଭାଗବତ କାଳ ସ୍କନ୍ଦରେ କୁହାଯାଇଛି, ତାବତ୍ କର୍ମାଣି କର୍ମଣି କୁର୍ବୀତ ନ ନିବିଦ୍ୟତେ ଯାବତା ମତ୍ କଥା ଶ୍ରବଣାନ୍ତ ବା ଶ୍ରଦ୍ଧା ଯାବ ନ ଯାଏତେ। ଯେପର୍ଯ୍ୟନ୍ତ କର୍ମରେ ନିବେଦ ନ ହେଇଛି ଅଥବା ଆମ କଥା ଶ୍ରବଣାଦି କୃଷ୍ଣ କହୁଛନ୍ତି, ଏ କଥା କୃଷ୍ଣ କଥା ଶ୍ରବଣାଦିରେ ଶ୍ରଦ୍ଧା ନ ଜନ୍ମିଛି ସେ ପର୍ଯ୍ୟନ୍ତ କର୍ମ କରିବାକୁ ପଡ଼ିବ। ତାତ୍ପର୍ଯ୍ୟ ହେଉଛି କୃଷ୍ଣଙ୍କର କଥାରେ ଶ୍ରଦ୍ଧା ଜନ୍ମିବା ମାତ୍ରେ କର୍ମ ତ୍ୟାଗର ଅଧିକାର ଜନ୍ମିଲା, ତା ନହେଲେ ଭକ୍ତି ଅଧିକାର ଜନ୍ମି ନାହିଁ, ତୁମର କର୍ମାଧିକାର ଅଛି, ତେଣୁ ତୁମକୁ କର୍ମ କରିବାକୁ ପଡ଼ିବ। ତାଙ୍କ ଯେଉଁମାନଙ୍କର କର୍ମାଧିକାର ସେମାନେ ବର୍ଣ୍ଣାଶ୍ରମ ଧର୍ମ ପାଳନ କରିବେ, ତାଙ୍କର ସେ ଅଧିକାର ଅଛି ବର୍ଣ୍ଣାଶ୍ରମ ଧର୍ମ ପାଳନ କର୍ମାଧିକାର ଯେଉଁମାନଙ୍କର ଅଛି ସେମାନେ କରିବେ। ତାଙ୍କର ଭକ୍ତି ଅଧିକାର ଯାହା ହେଲା ଆଉ ବର୍ଣ୍ଣାଶ୍ରମ ଧର୍ମର ଗଣ୍ଡି ଭିତରେ ସେମାନେ ରହନ୍ତି ନା, ଗୋପୀ ଭର୍ତ୍ତୃ ପାଦ କମଳରୁ ଦାସ ଦାସାନ ଦାସ, ତାଙ୍କର ପରିଚୟଟା ଏପରି ହଏ। ନା ହୁଁ ବର୍ଣ୍ଣି ନ ଗୃହସ୍ଥ ଜ୍ୟୋତିର୍ବା, ମୁଁ କୌଣସି ବର୍ଣ୍ଣାଶ୍ରମ ବର୍ଣ୍ଣି ନୁହେଁ, ବ୍ରାହ୍ମଣ ନୁହେଁ, କ୍ଷତ୍ରିୟ ନୁହେଁ, ବୈଶ୍ୟ ନୁହେଁ, ଶୂଦ୍ର ନୁହେଁ, ବ୍ରହ୍ମଚାରୀ ନୁହେଁ, ଗୃହସ୍ଥ ନୁହେଁ, ବାନପ୍ରସ୍ଥ ଜ୍ୟୋତି ନୁହେଁ, ମୁଁ ଗୋପୀ ଭର୍ତ୍ତୃ ପାଦ କମଳ ଦାସ ଦାସାନ ଦାସ ଗୋପୀ କାନ୍ତ ଗୋପୀନାଥ ଯେ କୃଷ୍ଣ ତାଙ୍କର ଦାସ ଦାସାନ ଦାସ, ଏ ହେଲା ପ୍ରକୃତ ଯାହା କହନ୍ତି ଇଂରେଜରେ କହନ୍ତି କନଷ୍ଟିଟ୍ୟୁସନାଲ ପୋଜିସନ, ସ୍ୱରୂପ ସ୍ଥିତି ଏଇଟା ଇଏ ହେଉଛି କଥାଟା ଆମର। ସେଥିପାଇଁ ଯାହାଙ୍କର ଭକ୍ତି ଅଧିକାର ଜାତ ହେଇନାହିଁ ତାଙ୍କ ପାଇଁ ରହିଛି କର୍ମାଧିକାର ବର୍ଣ୍ଣାଶ୍ରମ ଧର୍ମ। ସେଇ କଥା ତାବତ କର୍ମଣି କୃବିତ ନିର୍ବିଦ୍ୟତେ ଯାବତା ମତ କଥା ଶ୍ରବଣାନ୍ଦ ବା ଶ୍ରଦ୍ଧା ଯାବ ନ ଯାଏତେ, ଯେପର୍ଯ୍ୟନ୍ତ କର୍ମ ନିର୍ବେଦ ନ ହେଇଛେ ଅଥବା କୃଷ୍ଣ କଥା ଶ୍ରବଣାଦିରେ ଶ୍ରଦ୍ଧା ନ ଜନ୍ମିଛେ ସେ ପର୍ଯ୍ୟନ୍ତ କର୍ମ କରିବା ପାଇଁ ପଡ଼ିବ। ତୁମର ଗୁଣ ଅନୁଯାୟୀ ଯାଇଥାଏ ସେଇଟା କରିବାକୁ ପଡ଼ିବ, ସେଇଟା ବର୍ଣ୍ଣାଶ୍ରମ ଧର୍ମ। ସେଇ କର୍ମ ଜରିଆରେ ଭଗବାନ ହରିଙ୍କର ଆରାଧନା କର। ଗୀତାରେ ଏ କର୍ମାଧିକାର କଥା ଏ କଥା କୁହାଯାଇଛି, ବିଶେଷ ଭାବରେ ଆଲୋଚନା କରାହେଇଛି, ବିଚାର କରାହେଇଛି। ସ୍ୱକର୍ମଣା ତୁମ ବ୍ୟର୍ଚ୍ଚ ଶୀଘ୍ର ବିନ୍ଦନ୍ତି ମାନବ, ଏ କଥା କୁହାଯାଇଛି। ତାତ୍ପର୍ଯ୍ୟ ହେଉଛି କୃଷ୍ଣ କଥାରେ ଶ୍ରଦ୍ଧା ଜନ୍ମିବା ମାତ୍ରେ କର୍ମ ତ୍ୟାଗର ଅଧିକାର ଜନ୍ମିଲା, ଭକ୍ତି ଅଧିକାର ଆସିଗଲା। ଏ ହେଉଛି ଶାସ୍ତ୍ର ସିଦ୍ଧାନ୍ତ। ଅଲ୍ ଆଇ ଡୋଣ୍ଟ ସ୍ପିକ୍ ଇନ୍ ଇଂଲିଶ।